ଇତିହାସ ପୁରୁଣା ହୋଇଗଲା ପରେ ତାହା ପୁରାଣ ପାଲଟିଯାଏ। ଆମ ପୁରାଣରେ ପ୍ରାଚୀନ ଭାରତର ଇତିହାସ ରହିଛି। ଯୁଗ ଯୁଗର ପ୍ରଥା ଅନୁସାରେ ସୃଷ୍ଟିର କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତ୍ୟେକ କାଳରେ ଯୁଗ ପୁରୁଷମାନେ ଜନ୍ମଗ୍ରହଣ କରିଛନ୍ତି। ତ୍ରେତୟା ଯୁଗରେ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମର ବାର୍ତ୍ତା ବହନ କରିଥିଲେ, ସମାଜରେ ଚରିତ୍ର ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ଦ୍ୱାପର ଯୁଗରେ କୃଷ୍ଣ ଗୀତା ମାଧ୍ୟମରେ କର୍ମର ସିଦ୍ଧାନ୍ତ ଉପରେ ଗୁରୁତ୍ୱାରୋପ କରିଥିଲେ ଆଉ ଧର୍ମ ସଂସ୍ଥାପନ ମଧ୍ୟ କରିଥିଲେ। କିନ୍ତୁ କ୍ରମଶଃ ଧର୍ମ ନାମରେ ଅଧର୍ମ ବ୍ୟାପିଲା। ଅସତ୍ୟ, ଅରାଜକତା, ଅସମାନତା, ଅସ୍ପୃଶ୍ୟ, ଅର୍ଥସିଦ୍ଧି ଆଉ ଅନ୍ଧବିଶ୍ୱାସ ଭଳି କୁସଂସ୍କାର ଚାରିଆଡ଼େ ବ୍ୟାପିବାକୁ ଲାଗିଲା। ମନୁଷ୍ୟ ଭୟଭୀତ ହୋଇ ଅଜ୍ଞାନତାର ଅନ୍ଧକାରରେ ପଥଭ୍ରଷ୍ଟ ହେଲା। ଏହି ଅନ୍ଧକାରକୁ ଦୂର କରିବା ଉଦ୍ଦେଶ୍ୟରେ ପୁନଶ୍ଚ ଏକ ଯୋଗ ପୁରୁଷ ଜନ୍ମ ନେବାକୁ ଯାଉଛନ୍ତି, ଯେଉଁ ଯୋଗ ପୁରୁଷଙ୍କର ନାମ ହେଲା ବୁଦ୍ଧ।